ओम शांति। आज सकार महावाक्य 1 जनवरी 2026 मधुर सन्तान मान तुमे मने निज को सतेज करिबा पाई बापांको पाखकु आसिछ। जदि बापा एवं तांकर संपत्ति को मन पकाइब तेबे सर्वदा सतेज रहिबो। प्रश्न, बुद्धिमान पिलामनंकर मुख्य लक्षण कण होइथिप? उत्तर, जेउमने बुद्धिमान अटंती सेमाने सर्वदा अपार खुशीरे रहुथिबे। जदि खुशी नाही तेबे बुद्धिहीन कुहाजिब। जेउमने पारस बुद्धि हेउचंती सेमाने ही बुद्धिमान अटंती। सेमाने अन्यमानंकु मध्य पारस पवित्र बुद्धि करिबे। रूहानी सेवारे व्यस्त रहिबे। बापांको परिचय देबा बिना सेमाने रही पारिबे नाही। ओम शांति। बापा बुझाउछंती तो एही दादा मध्य बुझाउछंती, कारण बापा से दादांको शरीर माध्यमरे बुझाउछंती। जेपरी तुमे मने एही ज्ञान को बुझुच सेहीपरी दादा मध्य बुझुछंती। दादांको भगवान कुहाजिब नाही, एहा हेला भगवान उपाच। बापा मुख्य कथा बुझाउछंती, देही अभिमानी हुआ। एक कथा काहिंकि कहउछंती, काहिंकि ना निज को आत्मा निश्चय करिले आमे पतितरो पापन होइजिबा। एही ज्ञान बुद्धि रे अछि। एक कथा समस्तंको बुझाइबा को हेबो। निज को पतित भाबी समस्ते डाकुछंती। नुआ दुनिया निश्चिंत भावरे पवित्र दुनिया होइथिबो, एवं से नुआ दुनियार निर्माता बा स्थापक हेले एकमात्र शिव बाबा। तांको ही पतित पावन बाबा कहि समस्ते डाकिथांति। पतित पावन कहिबा सहित तांको पिता मध्य कहुछन्ति। तांको आत्मा ही डाकुछि, शरीर नुहे। आम आत्मार पिता पारलौकिक अटन्ति एवं सीए ही पतित पावन अटन्ति। ए कथा को त भल भावरे मने रखिबा दरकार। एहा नुआ दुनिया ना पुरुणा दुनिया, ए कथा त बुझि पारुछ ना? एभळी बुद्धिहीन मध्य अछन्ति जे कि भावुछन्ति आमे बहुत सुखरे अछु। आमे त जेपरि स्वर्गरे अछु, किन्तु ए कथा मध्य बुझिबा दरकार जे कलि युग को केबे स्वर्ग कुहा जाय पारिब नाही। एहार नाम ही हेउछि कलि युग, पुरुणा पतित दुनिया। एथिरे अंतर रहिछि ना? किछि मनुष्य मानंक बुद्धिरे एतिकी कथा मध्य रहु नाही। दुनियार अवस्था बिल्कुल जिन्नसिन्न होइ जाइछि। जदि पिला माने पाठ न पढ़ंती तेबे कहिथांती ना, तुमे त पत्थर बुद्धि अट। बाबा मध्य चिठी लेखंती तुमर ग्रामवासी माने त बिल्कुल पत्थर बुद्धि अटंती। किछि बुझि पारु नहांती, कारण अन्य मनंकु बुझाउ नहांती। जदि निजे परस बुद्धि हेउच तेबे अन्य मनंकु मध्य सेई परि करिबा दरकार। एही पुरुषार्थ करिबा दरकार। एथिरे लज्जा करिबार त किछि कथा नाही, किन्तु मनुष्य मानंक बुद्धिरे अधा कल्परु ओलटा ज्ञान रही आसिछि, जहा के भूली पारु नहांती। ताहा किपरि भुलाइबे? भुलाइबार शक्ति त केवल बाबांक पाखरे ही अछि। बाबांक बिना एही ज्ञान केही देइ पारिबे नाही। अर्थात समस्ते अज्ञानी अटन्ते। जे पर्यंत ज्ञानर सागर बाबा आसि ज्ञान न सुनाइछन्ति, सेमानंक पाखरे ज्ञान केउठु आसिब? तम प्रधान अर्थात अज्ञानी दुनिया, सत्य प्रधान अर्थात दैवी दुनिया। एथिरे फरक त अछि ना? देवी देवता मने ही पुनर्जन्म नेउछन्ति। समय मध्य परिवर्तन हेउछि, बुद्धि मध्य शक्तिहीन होइ चलिछि। बुद्धिर जोग बाबांक सहित लगाइले जेउ शक्ति मिलिब, सेथिरे ताहा पुणि समाप्त होइजिब। एबे तुममानंकु बाबा बुझाउछन्ति, तेणु तुमे मने केते शक्तिशाली होइ जाउछ। तुमे मने सतेज थिला एवं विश्रामरे मध्य थिला। बाबा मध्य चिठी लिखुछन्ति, पिला मने एठाकु अर्थात ମଧୁବନ କୁ ଆସି ରିଫ୍ରେଶ ହେବା ସହିତ କିଛି ଦିନ ବିଶ୍ରାମ କରିନିଅ। ରିଫ୍ରେଶ ହେବା ପରେ ତୁମେମାନେ ସତ୍ୟଯୁଗ ବିଶ୍ରାମପୁରୀକୁ ଯାଉଛ। ସେଠାରେ ତୁମକୁ ବହୁତ ବିଶ୍ରାମ ମିଳିଥାଏ। ସେଠାରେ ସୁଖ ଶାନ୍ତି ସମ୍ପତ୍ତି ଆଦି ସବୁକିଛି ମିଳିଥାଏ। ତେବେ ବାବାଙ୍କ ପାଖକୁ ରିଫ୍ରେଶ ହେବା ପାଇଁ ବିଶ୍ରାମ ପାଇବା ପାଇଁ ଆସୁଛନ୍ତି। ରିଫ୍ରେଶ ମଧ୍ୟ ଶିବ ବାବା କରୁଛନ୍ତି ଏବଂ ବିଶ୍ରାମ ମଧ୍ୟ ବାବାଙ୍କ ପାଖରେ ନେଉଛ। ବିଶ୍ରାମ ଅର୍ଥାତ୍ ଶାନ୍ତି। କେହି ଥକିଗଲେ ବିଶ୍ରାମ ନେଇଥାନ୍ତି ନା? ଯେପରି ଦୁନିଆରେ ମଧ୍ୟ କିଏ କେଉଁଠାକୁ ବିଶ୍ରାମ ନେବା ପାଇଁ ଯାଇଥାନ୍ତି, କିନ୍ତୁ ସେଥିରେ ତ ରିଫ୍ରେଶମେଣ୍ଟ ହେବାର କିଛି କଥା ହିଁ ନାହିଁ। ଏଠାରେ ତୁମମାନଙ୍କୁ ବାବା ପ୍ରତିଦିନ ଜ୍ଞାନ ବୁଝାଉଛନ୍ତି, ତେଣୁ ତୁମେମାନେ ରିଫ୍ରେଶ ହୋଇଯାଉଛ। ଯୋଗ ବଳ ଦ୍ୱାରା ତୁମେ ତମ ପ୍ରଧାନରୁ ସତ୍ୟ ପ୍ରଧାନ ହେଉଛ। ସତ୍ୟ ପ୍ରଧାନ ହେବା ପାଇଁ ତୁମେମାନେ ଏଠାକୁ ଆସୁଛ। ସେଥିପାଇଁ ପୁରୁଷାର୍ଥ କ'ଣ? ମିଠା ମିଠା ସନ୍ତାନମାନେ ବାବାଙ୍କୁ ମନେ ପକାଅ। ବାବା ତ ସବୁ ଶିକ୍ଷା ଦେଇଛନ୍ତି। ଏହି ସୃଷ୍ଟିଚକ୍ର କିପରି ଘୁରୁଛି, ତୁମକୁ ବିଶ୍ରାମ କିପରି ମିଳୁଛି, ଏ କଥା କେହି ବି ଜାଣିନାହାନ୍ତି। ତେଣୁ ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର, ଯେପରି ସେମାନେ ମଧ୍ୟ ତୁମମାନଙ୍କ ଭଳି ରିଫ୍ରେଶ ହୋଇଯିବେ। ତୁମମାନଙ୍କର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ସନ୍ଦେଶ ଦେବା। ସମସ୍ତଙ୍କୁ ଅବିନାଶୀ ସତେଜ ହେବାର ଅଛି, ଅବିନାଶୀ ବିଶ୍ରାମ ପାଇବାର ଅଛି। ତେଣୁ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ। ଏହି କଥା ମନେ ପକାଇ ଦିଅ ଯେ ବାବୁ ଏବଂ ତାଙ୍କ ସମ୍ପତ୍ତିକୁ ମନେ ପକାଅ। କଥା ତ ବହୁ ସହଜ। ବେହୋଦର ବାବା ସ୍ୱର୍ଗ ରଚନା କରୁଛନ୍ତି, ସ୍ୱର୍ଗର ବର୍ଷା ଦେଉଛନ୍ତି। ଏବେ ତୁମେମାନେ ସଙ୍ଗମ ଯୁଗରେ ଅଛ। ମାୟାର ଅଭିଶାପ ଏବଂ ବାପାଙ୍କର ବର୍ଷାକୁ ତୁମେମାନେ ଜାଣିଛ। ଯେତେବେଳେ ମାୟା ରାବଣର ଅଭିଶାପ ମିଳିଯାଏ, ସେତେବେଳେ ପବିତ୍ରତା ସୁଖ ଶାନ୍ତି ସମ୍ପତ୍ତି ସବୁକିଛି ସମାପ୍ତ ହୋଇଯାଏ। କିପରି ଧୀରେ ଧୀରେ ସମାପ୍ତ ହୋଇଥାଏ, କେତେ ଜନ୍ମ ଲାଗିଥାଏ, ତାହା ମଧ୍ୟ ବାପା ବୁଝାଇ ଦେଇଛନ୍ତି। ଦୁଃଖଧାମରେ କଣ ବିଶ୍ରାମ ମିଳିପାରିବ? ସୁଖଧାମରେ ବିଶ୍ରାମ ହିଁ ବିଶ୍ରାମ ମିଳିଥାଏ। ମନୁଷ୍ୟକୁ ଭକ୍ତି ମାର୍ଗ କେତେ ଥକାଇ ଦେଇଥାଏ। ଜନ୍ମ ଜନ୍ମାନ୍ତରର ଭକ୍ତି କରି କରି ସମସ୍ତେ ଥକି ଯାଇଛନ୍ତି, ଏକଦମ କାଙ୍ଗାଳ କରିଦେଇଛି। ଏ କଥା ମଧ୍ୟ ଏବେ ତୁମମାନଙ୍କୁ ବାପା ବୁଝାଉଛନ୍ତି। ନୂଆ ନୂଆ ମାନେ ଆସିଲେ ତାଙ୍କୁ କେତେ ବୁଝାଇବାକୁ ପଡୁଛି। ପ୍ରତ୍ୟେକ କଥା ଉପରେ ମନୁଷ୍ୟ ବହୁତ ବିଚାର କରିଥାନ୍ତି, ଭାବିଥାନ୍ତି ଏହା ଯାଦୁ ନୁହେଁ ତ? ଆରେ ତୁମେ ତ ଭଗବାନଙ୍କୁ ଯାଦୁଗର ବୋଲି କହୁଛ, ତେବେ ମୁଁ ମଧ୍ୟ କହୁଛି ଯେ ମୁଁ ଯାଦୁଗର ଅଟେ, କିନ୍ତୁ ଏହା ସେହି ଯାଦୁ ନୁହେଁ ଯେଉଁଥିରେ ଛେଳି ମେଣ୍ଢା କରିଦିଅନ୍ତି। ତୁମେ ଜୀବଜନ୍ତୁ ତ ନୁହ ନା? ଏହିସବୁ କଥା ବୁଦ୍ଧି ଦ୍ୱାରା ବୁଝିବାକୁ ପଡିଥାଏ। ଗାୟନ ମଧ୍ୟ ଅଛି, ସୁର ମଣ୍ଡଳ କେ ସାଜ ସିଆର, ଦେବ ଲୋକର ସଙ୍ଗୀତକୁ ଛେଳି ମେଣ୍ଢା କଣ ବା ବୁଝିବେ? ବର୍ତ୍ତମାନ ମନୁଷ୍ୟ ଯେପରି ଛେଳି ମେଣ୍ଢା ସଦୃଶ ହୋଇଯାଇଛନ୍ତି, ଅର୍ଥାତ୍ ବୁଦ୍ଧିହୀନ ହୋଇଯାଇଛନ୍ତି। ଏହି କଥା ବର୍ତ୍ତମାନ ସମୟ ପାଇଁ ହିଁ କୁହାଯାଇଛି। ନିତ୍ୟ ଯୁଗରେ ଏଭଳି ଗାୟନ କରନ୍ତି ନାହିଁ, ଏହା ଏହି ସମୟର ହିଁ ଗାୟନ ଅଟେ। ଚଣ୍ଡିକା ଦେବୀଙ୍କର କେତେ ମେଳା ଲାଗୁଛି, ସେମାନଙ୍କୁ ପଚାର ଇଏ କିଏ, ତେବେ କହିବେ ଦେବୀ। ତେବେ ଏଭଳି ନାମ ତ ସତ୍ୟଯୁଗରେ ନଥାଏ। ସତ୍ୟଯୁଗରେ ତ ସମସ୍ତଙ୍କର ଶୁଭ ନାମ ହିଁ ଥାଏ। ଶ୍ରୀ ରାମଚନ୍ଦ୍ର ଶ୍ରୀକୃଷ୍ଣ ଶ୍ରେଷ୍ଠକୁ ଶ୍ରୀ କୁହାଯାଏ, ସତ୍ୟଯୁଗୀ ସମ୍ପ୍ରଦାୟକୁ ଶ୍ରେଷ୍ଠ କୁହାଯାଏ। କଳିଯୁଗୀ ବିକାରୀ ସମ୍ପ୍ରଦାୟକୁ ଶ୍ରେଷ୍ଠ କିପରି କହିବ? ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ। ବର୍ତ୍ତମାନର ମନୁଷ୍ୟ ତ ଶ୍ରେଷ୍ଠ ନୁହେଁ। ଗାୟନ ମଧ୍ୟ ଅଛି, ମନୁଷ୍ୟରୁ ଦେବତା, ପୁଣି ଦେବତାରୁ ମନୁଷ୍ୟ ହୋଇଥାନ୍ତି, କାହିଁକି ନା ପାଞ୍ଚ ବିକାରର ବଶୀଭୂତ ହୋଇଯାନ୍ତି। ରାବଣ ରାଜ୍ୟରେ ସମସ୍ତେ ମନୁଷ୍ୟ ହିଁ ମନୁଷ୍ୟ ଅଟନ୍ତି, କିନ୍ତୁ ସେଠାରେ ତ ଦେବତାମାନେ ଥାନ୍ତି। ତାହାକୁ ଦୈବୀ ଦୁନିଆ ଏବଂ ଏହାକୁ ମନୁଷ୍ୟମାନଙ୍କର ଦୁନିଆ କୁହାଯାଏ। ଦୈବୀ ଦୁନିଆକୁ ଦିନ କୁହାଯାଏ, ମନୁଷ୍ୟମାନଙ୍କର ଦୁନିଆକୁ ରାତି କୁହାଯାଏ। ଦିନ ଅର୍ଥାତ୍ ଆଲୋକ, ରାତ୍ରି ଅଜ୍ଞାନ ଅନ୍ଧକାରକୁ କୁହାଯାଏ। ଏହି ପାର୍ଥକ୍ୟକୁ ତୁମେମାନେ ହିଁ ଜାଣିଛ। ତୁମେମାନେ ଏବେ ଜାଣୁଛ ଯେ ପୂର୍ବରୁ ଆମେ କିଛି ବି ଜାଣିନଥିଲୁ। ଏବେ ଏହିସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି। ଯଦି ଋଷିମୁନିମାନଙ୍କୁ ପଚାରୁଥିଲେ ଆପଣ ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ଜାଣିଛନ୍ତି, ତେବେ ସେମାନେ ମଧ୍ୟ ନୀତିନୀତି କହୁଥିଲେ ଆମେ ଜାଣିନାହୁଁ। ଏବେ ତୁମେମାନେ ଜାଣୁଛ ଯେ ଆମେମାନେ ମଧ୍ୟ ପୂର୍ବରୁ ନାସ୍ତିକ ଥିଲୁ, ବେହୋଦରୁ ବାବାଙ୍କୁ ଜାଣିନଥିଲୁ। ସେ ହେଉଛନ୍ତି ପ୍ରକୃତରେ ଅବିନାଶୀ ବାବା, ଆତ୍ମାମାନଙ୍କର ବାବା। ତୁମେ ପିଲାମାନେ ଜାଣିଛ ଆମେ ସମସ୍ତେ ସେହି ଅବିନାଶୀ ପିତାଙ୍କର ସନ୍ତାନ, ଯିଏକି କେବେ ଭସ୍ମ ହୁଅନ୍ତି ନାହିଁ। ଏଠାରେ ତ ସମସ୍ତେ ନିଜେ ଜଳିଥାନ୍ତି ଏବଂ ରାବଣକୁ ମଧ୍ୟ ଜଳାଇଥାନ୍ତି। ଶରୀର ଅଛି ନା, କିନ୍ତୁ ଆତ୍ମାକୁ ତ କେବେ ବି କେହି ଜଳାଇ ପାରିବ ନାହିଁ। ତେବେ ପିଲାମାନଙ୍କୁ ବାବା ଏହି ଗୁପ୍ତ ଜ୍ଞାନ ଶୁଣାଉଛନ୍ତି, ଯାହାକି ବାବାଙ୍କ ପାଖରେ ହିଁ ଅଛି। ଏହି ଗୁପ୍ତ ଜ୍ଞାନ ଆତ୍ମା ଭିତରେ ଅଛି। ଆତ୍ମା ମଧ୍ୟ ଗୁପ୍ତ ଅଟେ। ଆତ୍ମା ଏହି ମୁଖ ଦ୍ୱାରା କହିଥାଏ, ସେଥିପାଇଁ ବାପା କହୁଛନ୍ତି ପିଲାମାନେ ଦେହ ଅଭିମାନୀ ହୁଅ ନାହିଁ, ଆତ୍ମା ଅଭିମାନୀ ହୁଅ, ନଚେତ ଯେପରି ଓଲଟା ହୋଇଯାଉଛ, ନିଜକୁ ଆତ୍ମା ନିଶ୍ଚୟ କରିବା ଭୁଲି ଯାଉଛ। ଡ୍ରାମାର ରହସ୍ୟକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ। ଡ୍ରାମାରେ ଯାହା କିଛି ନିର୍ଦ୍ଧାର୍ଯ୍ୟ ଅଛି, ତାହା ଅବିକଳ ପୁନରାବୃତ୍ତି ହେଉଛି, ଏହି କଥା କାହାକୁ ବି ଜଣା ନାହିଁ। ଡ୍ରାମା ଅନୁସାରେ ପ୍ରତି ମୁହୂର୍ତ୍ତରେ ସୃଷ୍ଟିଚକ୍ର କିପରି ଘୁରି ଚାଲିଛି, ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି। ଆକାଶର ଅନ୍ତ କେହି ପାଇପାରିବେ ନାହିଁ, କିନ୍ତୁ ପୃଥିବୀର ଅନ୍ତ ପାଇପାରିବେ, କାରଣ ଆକାଶ ସୂକ୍ଷ୍ମ ଅଟେ, ପୃଥିବୀ ତ ସ୍ଥୂଳ। ଏଭଳି କେତେକ ଜିନିଷ ଅଛି ଯାହାର ଅନ୍ତ କେହି ବି ପାଇପାରିବେ ନାହିଁ। ଯେବେକି କହୁଛନ୍ତି ଆକାଶ ହିଁ ଆକାଶ, ପାତାଳ ହିଁ ପାତାଳ ଅଟେ, ଶାସ୍ତ୍ରରୁ ଶୁଣିଛନ୍ତି ନା, ତେଣୁ ଉପରକୁ ଯାଇ ଦେଖୁଛନ୍ତି। ସେଠାରେ ଅର୍ଥାତ୍ ଆକାଶରେ ମଧ୍ୟ ଦୁନିଆ ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି। ଦୁନିଆ ତ ବହୁତ ତିଆରି କରିଛନ୍ତି ନା। ଭାରତରେ କେବଳ ଗୋଟିଏ ଦେବୀ ଦେବତା ଧର୍ମ ଥିଲା, ଆଉ କୌଣସି ଦେଶ ନଥିଲା। ଏବେ ପୁଣି କେତେ ଦେଶ ତିଆରି କରୁଛନ୍ତି, ତୁମେମାନେ ବିଚାର କର। ଭାରତରେ ମଧ୍ୟ କେତେ ଛୋଟ ଅଂଶରେ ଦେବତାମାନେ ଥିଲେ। ଯମୁନାର କୂଳ ଥିଲା, ଏହି ଦିଲ୍ଲୀ ପରିସ୍ଥାନ ଥିଲା। କଳିଯୁଗକୁ କବରସ୍ଥାନ କୁହାଯାଉଛି, ଯେଉଁଠି ଅକାଳ ମୃତ୍ୟୁ ହୋଇଚାଲିଛି। ଅମର ଲୋକକୁ ପରିସ୍ଥାନ କୁହାଯାଏ। ସେଠାରେ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ। ଭାରତକୁ ବାସ୍ତବରେ ପରିସ୍ଥାନ କୁହାଯାଉଥିଲା। ଏହି ଲକ୍ଷ୍ମୀ ନାରାୟଣ ସେହି ପରିସ୍ଥାନର ମାଲିକ ଥିଲେ ନା। ସେମାନେ କେତେ ଶୋଭନୀୟ ଥିଲେ, କାରଣ ସତପ୍ରଧାନ ଥିଲେ ନା। ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା, ଆତ୍ମା ମଧ୍ୟ ଚମକୁଥାଏ। ପିଲାମାନଙ୍କୁ ସାକ୍ଷାତକାର କରାଯାଇଥିଲା ଯେ ଶ୍ରୀକୃଷ୍ଣଙ୍କର ଜନ୍ମ କିପରି ହେଉଛି, ସାରା ଗୃହ ଯେପରି ଆଲୋକିତ ହୋଇଯାଇଥାଏ। ତେବେ ବାପା ପିଲାମାନଙ୍କୁ ବୁଝାଉଛନ୍ତି, ବର୍ତ୍ତମାନ ତୁମେମାନେ ପରିସ୍ଥାନକୁ ଯିବା ପାଇଁ ପୁରୁଷାର୍ଥ କରୁଛ। କ୍ରମାନୁସାରେ ପଦ ନିଶ୍ଚିନ୍ତ ରହିଛି, କାରଣ ସମସ୍ତେ ତ ସମାନ ହୋଇପାରିବେ ନାହିଁ। ଏହା ନିଶ୍ଚିନ୍ତ ବିଚାର ଯୋଗ୍ୟ ଯେ ଏତେ ଛୋଟ ଆତ୍ମା କେତେ ବଡ ପାଠ କରୁଛି। ଶରୀରରୁ ଆତ୍ମା ବାହାରି ଗଲେ ଶରୀରର ଅବସ୍ଥା କଣ ହେଉଛି? ସାରା ଦୁନିଆର ଆତ୍ମା ରୂପୀ ଅଭିନେତାମାନେ ସେହି ପାଠ କରୁଛନ୍ତି, ଯାହାକି ଅନାଦି କାଳରୁ ନିର୍ଦ୍ଧାର୍ଯ୍ୟ ରହିଛି। ଏହି ସୃଷ୍ଟି ମଧ୍ୟ ଅନାଦି, ଏଥିରେ ପ୍ରତ୍ୟେକଙ୍କର ପାଠ ମଧ୍ୟ ଅନାଦି। ଏହାକୁ ତୁମେମାନେ ଆଶ୍ଚର୍ଯ୍ୟ ବୋଲି ସେତେବେଳେ କହୁଛ ଯେତେବେଳେ ଜାଣୁଛ ଯେ ଏହା ସୃଷ୍ଟି ରୂପେ ବୃକ୍ଷ ଅଟେ। ବାପା କେତେ ଭଲ ଭାବରେ ବୁଝାଉଛନ୍ତି, ତଥାପି ମଧ୍ୟ ଡ୍ରାମାରେ ଯାହା ପାଇଁ ଯେତିକି ସମୟ ଦରକାର, ତାଙ୍କୁ ବୁଝିବା ପାଇଁ ସେତିକି ସମୟ ଲାଗୁଛି। ବୁଦ୍ଧିର ମଧ୍ୟ ଫରକ ରହିଛି ନା, ଆତ୍ମା ମନ ବୁଦ୍ଧି ସହିତ ଅଛି ନା, ତେଣୁ କେତେ ଫରକ ରହିଛି। ପିଲାମାନଙ୍କୁ ଜଣାପଡୁଛି ଯେ ଆମକୁ ସ୍କଲାରସିପ୍ ନେବାର ଅଛି, ତେଣୁ ମନ ଭିତରେ ଖୁସି ରହୁଛି ନା? ଏଠାରେ ମଧ୍ୟ ଭିତରକୁ ଆସିବା ମାତ୍ରେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ସମ୍ମୁଖରେ ଦେଖିବାକୁ ମିଳିଥାଏ, ତେଣୁ ନିଶ୍ଚିନ୍ତ ଖୁସି ଲାଗିଥାଏ। ଏବେ ତୁମେମାନେ ଜାଣୁଛ ଯେ ଏହିପରି ହେବା ପାଇଁ ଆମେ ଏଠାକୁ ପାଠ ପଢିବାକୁ ଆସିଛୁ, ନଚେତ କେବେ କେହି ଆସିବେ ନାହିଁ। ଏହା ହେଲା ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଏଭଳି କୌଣସି ସ୍କୁଲ କେଉଁଠି ବି ନଥିବ ଯେଉଁଠି ପରବର୍ତ୍ତୀ ଜନ୍ମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଦେଖିପାରିବେ। ତୁମେମାନେ ଦେଖୁଛ ଏମାନେ ସ୍ୱର୍ଗର ମାଲିକ ଅଟନ୍ତି। ଆମେ ହିଁ ଏଇଭଳି ହେବାକୁ ଯାଉଛୁ। ଆମେ ଏବେ ସଙ୍ଗମ ଯୁଗରେ ଅଛୁ। ଆମେ ନା ସେଇ ସତ୍ୟ ଯୁଗର ରାଜତ୍ୱରେ ଅଛୁ, ନା ହିଁ କଳି ଯୁଗ ରାଜତ୍ୱରେ ଅଛୁ। ଆମେ ମଝିରେ ଅଛୁ ଏବଂ ସେଇ ରାଜତ୍ୱକୁ ଯାଉଛୁ। ପାରି ଗଲାବାଲା ନାଉରୀ ମଧ୍ୟ ନିରାକାର ଅଟନ୍ତି। ନୌକା ଅର୍ଥାତ୍ ଆତ୍ମା ମଧ୍ୟ ନିରାକାର। ନାଉରୀ ଆତ୍ମାରୂପୀ ନୌକାକୁ ପରମଧାମକୁ ଟାଣି ନେଉଛନ୍ତି। ନିରାକାର ବାବା ନିରାକାର ପିଲାମାନଙ୍କୁ ଘରକୁ ନେଇଯାଉଛନ୍ତି। ତେବେ ବାବା ହିଁ ପିଲାମାନଙ୍କୁ ସାଥିରେ ନେଇଯିବେ। ଏହି ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି, ପୁଣି ଅବିକଳ ପୁନରାବୃତ୍ତି ହେବ। ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେବା, ଛୋଟ ହୋଇ ପୁଣି ବଡ଼ ହେବ। ଯେପରି ଆମ୍ବ ଟାକୁଆକୁ ମାଟିରେ ପୋତିଲେ ସେଥିରୁ ପୁଣି ଆମ୍ବ ଗଛ ହିଁ ବାହାରିଥାଏ, ତାହା ହେଲା ଜଡ଼ ବୃକ୍ଷ। ଏହା ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ। ଏହାକୁ ବିଭିନ୍ନ ଧର୍ମର ବୃକ୍ଷ କୁହାଯାଏ। ସତ୍ୟ ଯୁଗରୁ ଆରମ୍ଭ କରି କଳି ଯୁଗ ପର୍ଯ୍ୟନ୍ତ ସମସ୍ତେ ପାଠ କରି ଚାଲିଛନ୍ତି। ଅବିନାଶୀ ଆତ୍ମା 84 ଜନ୍ମର ପାଠ କରିଥାଏ। ଏଇଠାରେ ହିଁ ଲକ୍ଷ୍ମୀ ନାରାୟଣ ଥିଲେ, ଯିଏକି ଏବେ ନାହାନ୍ତି। ଚକ୍ର ଲଗାଇ ଏବେ ପୁଣି ସେହିଭଳି ହେବାକୁ ଯାଉଛନ୍ତି। ପ୍ରଥମେ ଇଏ ଲକ୍ଷ୍ମୀ ନାରାୟଣ ଥିଲେ, ପୁଣି ଏହି ଅନ୍ତିମ ଜନ୍ମରେ ବ୍ରହ୍ମା ସରସ୍ୱତୀ ଅଟନ୍ତି। ଏବେ ସମସ୍ତଙ୍କୁ ଘରକୁ ନିଶ୍ଚିନ୍ତ ଫେରିବାକୁ ହେବ। ସ୍ୱର୍ଗରେ ତ ଏତେ ମନୁଷ୍ୟ ନଥିଲେ, ନା ଇସଲାମୀ ନା ବୌଦ୍ଧି, କେବଳ ଦେବୀ ଦେବତାମାନଙ୍କୁ ଛାଡ଼ି ଅନ୍ୟ କୌଣସି ଧର୍ମର ଆତ୍ମା ସେଠାରେ ନଥିଲେ। ଏହି ଜ୍ଞାନ ମଧ୍ୟ କାହା ଭିତରେ ନାହିଁ। ବୁଦ୍ଧିମାନ ମାନଙ୍କୁ ଉପାଧି ମିଳିବା ଦରକାର ନା? ଯିଏ ଯେତେ ପାଠ ପଢିଥାଏ ପୁରୁଷାର୍ଥର କ୍ରମାନୁସାରେ ପଦବୀ ପାଇଥାଏ। ତେବେ ତୁମମାନଙ୍କୁ ଏଠାକୁ ଆସିବା ମାତ୍ରେ ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ଚିତ୍ରକୁ ଦେଖି ଖୁସି ଆସିବା ଦରକାର। ଏବେ ତ ଖୁସିର ସୀମା ନାହିଁ। ପାଠଶାଳା ବା ସ୍କୁଲ ଏଇଭଳି ହେବା ଦରକାର। କେତେ ଗୁପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପାଠଶାଳା ଅଟେ। ଯେତେ ବଡ଼ ପାଠପଢା ସେତେ ବଡ଼ କଲେଜ। ସେଠାରେ ସବୁ ପ୍ରକାରର ସୁବିଧା ମିଳିଥାଏ। ଆତ୍ମାକୁ ପାଠ ପଢିବାକୁ ପଡିଥାଏ। ପରେ ସୁନା ସିଂହାସନରେ ବସୁ ବା କାଠ ସିଂହାସନରେ ବସୁ, ପିଲାମାନଙ୍କୁ କେତେ ଖୁସି ହେବା ଦରକାର। କାରଣ ଶିବ ଭଗବାନ ବାଚ ଅଟେ ନା? ପ୍ରଥମ ନମ୍ବରରେ ଇଏ ବ୍ରହ୍ମା ଅଛନ୍ତି, ବିଶ୍ୱର ରାଜକୁମାର। ପିଲାମାନଙ୍କୁ ଏବେ ଜଣା ପଡିଛି। କଳ୍ପ କଳ୍ପ ବାବା ନିଜେ ହିଁ ଆସି ନିଜର ପରିଚୟ ଦେଉଛନ୍ତି। ମୁଁ ଏହାଙ୍କ ଠାରେ ପ୍ରବେଶ କରି ତୁମମାନଙ୍କୁ ପାଠ ପଢା ହଉଛି। ଦେବତାମାନଙ୍କ ଭିତରେ ଏହି ଜ୍ଞାନ କଣ ଥିବ କି? ଜ୍ଞାନ ଦ୍ୱାରା ଦେବତା ହୋଇଗଲେ ଆଉ ପାଠ ପଢାର ଆବଶ୍ୟକତା ନାହିଁ। ଏଥିରେ ବୁଝିବା ପାଇଁ ବଡ ବିଶାଳ ବୁଦ୍ଧି ଦରକାର। ମିଠ ମିଠ ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1। ବୁଦ୍ଧି ଦ୍ୱାରା ଏହି ପତିତ ଦୁନିଆର ସନ୍ନ୍ୟାସ କରି ପୁରୁଣା ଦେହ ଏବଂ ଦେହର ସମ୍ବନ୍ଧୀମାନଙ୍କୁ ଭୁଲି ନିଜର ବୁଦ୍ଧିକୁ ବାବା ଏବଂ ସ୍ୱର୍ଗ ଆଡ଼କୁ ଲଗାଇବାକୁ ହେବ। ନମ୍ବର 2। ଅବିନାଶୀ ବିଶ୍ରାମର ଅନୁଭବ କରିବା ପାଇଁ ବାପା ଏବଂ ତାଙ୍କର ସମ୍ପତ୍ତିର ସ୍ମୃତିରେ ରହିବାକୁ ହେବ। ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେଇ ରିଫ୍ରେଶ ଅର୍ଥାତ୍ ସତେଜ କରିବାକୁ ହେବ। ଆତ୍ମିକ ସେବା କରିବାରେ ଲଜ୍ଜା କରିବାର ନାହିଁ। ବରଦାନ ସଂଗଠନରେ ଏକମତ ଏବଂ ଏକରସ ସ୍ଥିତି ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଚ୍ଚା ସ୍ନେହୀ ଭବ। ସଂଗଠନ ଭିତରେ ଜଣେ ଯଦି କିଛି କହିଲା ତେବେ ଅନ୍ୟ ଜଣେ ତାକୁ ମାନିନେବା ହିଁ ସଚ୍ଚା ସ୍ନେହର ପ୍ରତିଦାନ। ଏହିଭଳି ସ୍ନେହୀ ପିଲାମାନଙ୍କର ଦୃଷ୍ଟାନ୍ତ ଦେଖି ଅନ୍ୟମାନେ ମଧ୍ୟ ସମ୍ପର୍କରେ ଆସିବା ପାଇଁ ସାହସ କରିବେ। ଏହିପରି ସଂଗଠନ ମଧ୍ୟ ସେବାର ସାଧନ ପାଲଟିଯିବ। ଯେଉଁଠାରେ ମାୟା ଦେଖିବ ଯେ ଏମାନଙ୍କର ଏକତା ମଜବୁତ ଅଟେ, ସଂଗଠିତ ଅଟେ, ସେଠାକୁ ଆସିବା ପାଇଁ ସାହସ କରିବ ନାହିଁ। ତେଣୁ ଏକମତ ଏବଂ ଏକରସ ସ୍ଥିତିର ସଂସ୍କାର ହିଁ ସତ୍ୟ ଯୁଗରେ ଏକ ରାଜ୍ୟ ସ୍ଥାପନା କରିବ। ସ୍ଲୋଗାନ, କର୍ମ ଏବଂ ଯୋଗର ସନ୍ତୁଳନ ରଖିବା ପାଲା ହିଁ ସଫଳ ଯୋଗୀ ଅଟନ୍ତି। ସଙ୍ଗମ ଯୋଗୀ ସମସ୍ତ ତୀବ୍ର ପୁରୁଷାର୍ଥୀ ଭାଇ ଭଉଣୀମାନଙ୍କୁ ନୂଆ ଯୁଗ ସହିତ ନୂଆ ବର୍ଷର ବହୁତ ବହୁତ ଶୁଭ ଅଭିନନ୍ଦନ। ନୂତନ ବର୍ଷର ଏହି ପ୍ରଥମ ଜାନୁଆରୀ ମାସ ମିଠ ସାକାର ବାବାଙ୍କର ସ୍ମୃତିର ମାସ ଅଟେ। ଆମେ ସବୁ ବାବାଙ୍କର ସନ୍ତାନମାନେ ଅବ୍ୟକ୍ତ ବତନର ସୂକ୍ଷ୍ମ ଲୀଳାଗୁଡ଼ିକର ଅନୁଭବ କରିବା ପାଇଁ ତଥା ନିଜକୁ ବ୍ରହ୍ମା ବାବାଙ୍କ ସମାନ ସମ୍ପର୍ଣ୍ଣ ବା ସମ୍ପୂର୍ଣ୍ଣ କରିବା ପାଇଁ ସାରା ମାସକ ଯାକ ନିଜର ବନ୍ଧନମୁକ୍ତ ଜୀବନମୁକ୍ତ ସ୍ଥିତି ନିର୍ମାଣ କରିବା ପାଇଁ ମନର ଏବଂ ମୁଖର ମୌନ ରଖିବା ସହିତ ବୁଦ୍ଧି ବଳ ଦ୍ୱାରା ଅବ୍ୟକ୍ତ ବତନରେ ବିଚରଣ କରିବା, ଏହାକୁ ଲକ୍ଷ୍ୟରେ ରଖି ଏହି ମାସର ଅବ୍ୟକ୍ତ ଇସାରା ପଠାଯାଉଛି। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବାପଦାଦା ଚାହୁଁଛନ୍ତି ମୋର ପ୍ରତ୍ୟେକ ସନ୍ତାନ ମୁକ୍ତି ଜୀବନମୁକ୍ତି ରୂପୀ ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତୁ। ତେଣୁ ବର୍ତ୍ତମାନ ସମୟରେ କରିଥିବା ଅଭ୍ୟାସର ସତ୍ୟ ଯୁଗରେ ସ୍ୱାଭାବିକ ଜୀବନ ହୋଇଯିବ, କିନ୍ତୁ ସମ୍ପତ୍ତିର ଅଧିକାର କେବଳ ଏବେ ସଙ୍ଗମ ଯୁଗରେ ହିଁ ପ୍ରାପ୍ତ ହେଉଛି। ସେଥିପାଇଁ ଯଦି କୌଣସି ବି ବନ୍ଧନ ତୁମକୁ ଆକର୍ଷିତ କରୁଛି ତେବେ ତାର କାରଣକୁ ଚିନ୍ତା କର ଏବଂ ତୁରନ୍ତ ନିବାରଣ କର। ଆଚ୍ଛା, ଓମ୍ ଶାନ୍ତି।